ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ନିତ୍ୟଜୀବିତ ପ୍ରଭୁ ଶ୍ରୀକୃଷ୍ଣଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରେ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆଜିର ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡିଓ ପାଖରେ ଅପେକ୍ଷା କରି ବସିଥିବାର ଜାଣି ଆମେ ବିଶେଷ ଖୁସି। ଆଉ ବିଶେଷରେ ଆପଣଙ୍କର ସହଯୋଗ ତଥା ମତାମତ ଓ ହୃଦୟସ୍ପର୍ଶୀ ସାକ୍ଷ୍ୟ ନିମନ୍ତେ ମଧ୍ୟ ବିଶେଷ ଧନ୍ୟବାଦ। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ଆପଣଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କରୁଅଛୁ, କିନ୍ତୁ ଆମର ଅନୁରୋଧ ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ ଆଉ ସେମାନଙ୍କୁ ଆମ ସହିତ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରିୟ ପବିତ୍ର ପ୍ରଭୁ, ତୁମର ଜୀବନ୍ତ ବାକ୍ୟ ନିମନ୍ତେ ତୁମର ଧନ୍ୟବାଦ କରୁଅଛୁ, ତୁମର ପ୍ରଶଂସା କରୁଅଛୁ, ତୁମର ଗୌରବ କରୁଅଛୁ। ପ୍ରଭୁ, ତୁମେ ଆମମାନଙ୍କର ପ୍ରତିଜ୍ଞାରେ ବିଶ୍ୱସ୍ତ ପରମେଶ୍ୱର, ଆମମାନଙ୍କର ସତ୍ୟ ଜୀବନ୍ତ ଈଶ୍ୱର। ପ୍ରଭୁ, ତୁମର ଉତ୍ତମତା ନିମନ୍ତେ, ତୁମର ବିଶ୍ୱସ୍ତତା ନିମନ୍ତେ ତୁମର ଧନ୍ୟବାଦ କରୁଅଛୁ। ପ୍ରଭୁ, ଆଜି ମଧ୍ୟ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମ ପ୍ରତ୍ୟେକଙ୍କ ସହିତ କଥା କୁହ ଓ ତୁମର ବାକ୍ୟ ଅନୁଯାୟୀ ଆମମାନଙ୍କୁ ତୁମ ନିକଟବର୍ତ୍ତୀ କରାଅ। ଆଜିର କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଫିସିଓ 2 ପର୍ବର 8 ପଦରୁ ଆରମ୍ଭ କରି 13 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବା ପାଇଁ ଚାହେଁ ଯେ ଆମମାନେ ଈଶ୍ୱରଙ୍କର ଅନୁଗ୍ରହ ବିଷୟ ନେଇ ଅଧ୍ୟୟନ କରି ଆସୁଅଛୁ, ଆଉ ଆଜି ମଧ୍ୟ ଆମେ ଏହି ଏଫିସିଓ 2 ପର୍ବର 8 ପଦରୁ 13 ପଦ ମଧ୍ୟରେ ଈଶ୍ୱରଙ୍କର ସେହି ଅନୁଗ୍ରହ ବିଷୟ ନେଇ ଆଲୋଚନା କରିବା। ଏହି ସମ୍ପୂର୍ଣ୍ଣ ବିଭାଗଟି ଅତି ଚମତ୍କାର ଭାବରେ ଖ୍ରୀଷ୍ଟ ବିଶ୍ୱାସୀର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସ୍ଥିତିକୁ ପ୍ରକାଶ କରେ। ତେବେ ଦେଖନ୍ତୁ, ଏଫିସି 2 ପର୍ବର 8 ଓ 9 ପଦରେ ଏହିପରି ଲେଖା ଅଛି, କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମମାନେ ପରିତ୍ରାଣ ପାଇଅଛ, ତାହା ତୁମମାନଙ୍କ ନିଜଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କ ଦାନ, କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ। ଦେଖନ୍ତୁ, ଏଠାରେ ଖ୍ରୀଷ୍ଟ ବିଶ୍ୱାସୀର ଅତୀତ ଜୀବନ ପାପ ଓ ଅପରାଧରେ ମୃତ ଥିଲା, ମାତ୍ର ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ସେ ଉଦ୍ଧାରପ୍ରାପ୍ତ ହୋଇ ଖ୍ରୀଷ୍ଟଙ୍କ ସହିତ ସଜୀବ ହୋଇ ଖ୍ରୀଷ୍ଟ ଯୀଶୁଙ୍କଠାରେ ସ୍ୱର୍ଗରେ ଉପବିଷ୍ଟ ହୋଇଅଛି ଓ ଦିନେ ସେ ସେହି ସ୍ୱର୍ଗରେ ପ୍ରବେଶ କରି ଈଶ୍ୱରଙ୍କର ଅନୁଗ୍ରହକୁ ସ୍ମରଣ କରି ତାହାଙ୍କର ପ୍ରଶଂସା ଓ ଗୌରବ କରିବା ପାଇଁ ଯାଉଅଛି। କିନ୍ତୁ ଏହି ସମସ୍ତ ତାହାର ଯୋଗ୍ୟତା ହେତୁ ନୁହେଁ, ମାତ୍ର ଈଶ୍ୱରଙ୍କ ଅନୁଗ୍ରହ ହେତୁ। ଲେଖା ଅଛି, କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ପରିତ୍ରାଣ ପ୍ରାପ୍ତ ହୋଇଅଛୁ। ତେବେ ଏଠାରେ ପ୍ରଶ୍ନ ଆସେ, ଆମେ କିପରି ଆମର ଭବିଷ୍ୟତ ବିଷୟରେ ନିଶ୍ଚିତ ହୋଇପାରିବା? ପ୍ରିୟ ବନ୍ଧୁ, ଆମେ ଜାଣି ରଖିବା ଉଚିତ ଯେ ଆମେ ଈଶ୍ୱରଙ୍କ ଅନୁଗ୍ରହ ହେତୁ ପରିତ୍ରାଣ ପ୍ରାପ୍ତ ହୋଇଅଛୁ, କିନ୍ତୁ ନିଜର ବିଶ୍ୱସ୍ତତା ହେତୁ ନୁହେଁ। ଆଉ ସେ ଆମମାନଙ୍କୁ ବିନାଶପ୍ରାପ୍ତ ହେବା ନିମନ୍ତେ ଉଦ୍ଧାର କରିନାହାନ୍ତି, ମାତ୍ର ଅନନ୍ତ ଜୀବନ ଦେବା ନିମନ୍ତେ ଉଦ୍ଧାର କରିଅଛନ୍ତି। ତେଣୁ ଫିଲିପିୟ 1 ପର୍ବର 6 ପଦରେ ପ୍ରେରିତ ପାଉଲ ଏହିପରି କହନ୍ତି, କାରଣ ଯିଏ ତୁମମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତାହା ସାଧନ କରି ସିଦ୍ଧ କରିବେ, ଏହା ତ ମୁଁ ଦୃଢ଼ ରୂପେ ବିଶ୍ୱାସ କରେ। ପ୍ରିୟ ବନ୍ଧୁ, ପରିତ୍ରାଣ ହେଉଛି ଈଶ୍ୱରଙ୍କର ଅନୁଗ୍ରହର ଦାନ। ସେ ଯେତେବେଳେ ଆପଣଙ୍କୁ ଉଦ୍ଧାର କରିଅଛନ୍ତି ଓ ଆପଣଙ୍କୁ ତାହାଙ୍କର ସନ୍ତାନ ରୂପେ ଗ୍ରହଣ କରିଅଛନ୍ତି, ସେ କେବେ ହେଲେ ଆପଣଙ୍କୁ ଛାଡ଼ିଦେବେ ନାହିଁ। ସେ ଆପଣଙ୍କୁ ସୁରକ୍ଷା କରିବେ। ଆପଣ ତାହାଙ୍କୁ ଛାଡ଼ି ଏଣେତେଣେ ଭ୍ରମଣ କରିପାରନ୍ତି, ମାତ୍ର ସେ ଆପଣଙ୍କ ନିମନ୍ତେ ପଥ ପ୍ରସ୍ତୁତ କରି ଆପଣଙ୍କୁ ପୁନର୍ବାର ତାହାଙ୍କର ଖୁଆଡ଼ ମଧ୍ୟକୁ ଟାଣି ଆଣିବେ, କାରଣ ତାହାଙ୍କର ଅନୁଗ୍ରହ ଆପଣଙ୍କ ନିମନ୍ତେ ପରିତ୍ରାଣ ସାଧନ କରିଅଛି। ଆପଣ ସମ୍ପୂର୍ଣ୍ଣ ଉଦ୍ଧାରପ୍ରାପ୍ତ ଏହି ହିସାବରେ ଯେ ଖ୍ରୀଷ୍ଟ ଆପଣଙ୍କ ନିମନ୍ତେ ସେହି ପ୍ରାୟଶ୍ଚିତ ବଳିସ୍ୱରୂପ ହୋଇଅଛନ୍ତି ଓ ସେହି ପବିତ୍ର ଆତ୍ମା ଆପଣଙ୍କୁ ଖ୍ରୀଷ୍ଟଙ୍କ ସହ ସଂଯୁକ୍ତ କରାଇଛନ୍ତି ଓ ଆପଣ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କରିଅଛନ୍ତି ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛନ୍ତି। ତେଣୁ ଆପଣ କହିପାରିବେ ଯେ ଆପଣ ଉଦ୍ଧାରପ୍ରାପ୍ତ। ଏଠାରେ ମଧ୍ୟ ଆମେ ଦେଖୁଛୁ ଯେ ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ଆମମାନଙ୍କର ବିଶ୍ୱାସ ଯଦିଓ ଆବଶ୍ୟକ ମାତ୍ର ଏହା ମଧ୍ୟ ଈଶ୍ୱରଙ୍କର ଦାନ ତେବେ ଏଠାରେ ଆପଣ ପ୍ରଶ୍ନ କରିପାରନ୍ତି ଯେହେତୁ ବିଶ୍ୱାସ ହେଉଛି ଈଶ୍ୱରଙ୍କ ଦାନ ଓ ଈଶ୍ୱର ତାହା ମୋତେ ଦେଇନଥିବାରୁ ମୁଁ ଯଦି ବିଶ୍ୱାସ ନ କରେ ତାହେଲେ ମୁଁ ଦୋଷୀକୃତ ହେବି ନାହିଁ ମାତ୍ର ଏହାର ଉତ୍ତର ହେଉଛି ଈଶ୍ୱର ତାହାଙ୍କ ବାକ୍ୟରେ ଅତି ପରିଷ୍କାର ଭାବେ ପ୍ରକାଶ କରିଅଛନ୍ତି ବିଶ୍ୱାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ହୁଏ ଯଦି ଆପଣ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାକୁ ଚାହାନ୍ତି ତାହେଲେ ଆପଣଙ୍କୁ ଈଶ୍ୱରଙ୍କ ବାକ୍ୟ ଶୁଣିବାକୁ ହେବ ଈଶ୍ୱର ସମସ୍ତଙ୍କୁ ବିଶ୍ୱାସ ପ୍ରଦାନ କରିବେ ଯେଉଁମାନେ ସୁଷମାଚାରର ସମ୍ବାଦ ପ୍ରତି କର୍ଣ୍ଣ ଡେରିବେ ଯେଉଁମାନେ ସୁଷମାଚାର ଶୁଣିବେ ଆମେ ଏହା ଦ୍ୱିତୀୟ କରିନ୍ଥୀୟ ପତ୍ରରେ ଶିକ୍ଷା ଦିଆଯାଇଥିବାର ଲକ୍ଷ୍ୟ କରିବାକୁ ପାରୁ ମୂଷାଙ୍କ ମୁଖ ଉପରେ ଏକ ପରଦା ରହିଥିଲା ଏଥିପାଇଁ ନୁହେଁ ଯେ ସେ ସମସ୍ତଙ୍କ ଚକ୍ଷୁକୁ ସେହି ଉଜ୍ଜଳ ଆଲୋକରେ ଧନ୍ଦଳା କରିଦେଉଥିଲେ ବୋଲି ମାତ୍ର ଲୋକମାନେ ଯେପରି ଈଶ୍ୱରଙ୍କର ସେହି ଅପସରି ଯାଉଥିବା ପ୍ରତାପକୁ ଦେଖି ନ ପାରନ୍ତି ସେଥିନିମନ୍ତେ ଏହା ଥିଲା ସେହି ପ୍ରତାପ ଯାହାକି ମୂଷାଙ୍କ ବିଧିବିଧାନର ଓ ବ୍ୟବସ୍ଥାର ଥିଲା ଦ୍ୱିତୀୟ କରିନ୍ଥୀୟ ତିନି ପର୍ବର 14 ପଦରେ ଲେଖା ଅଛି କିନ୍ତୁ ସେମାନଙ୍କର ଜ୍ଞାନଚକ୍ଷୁ ଜଡ଼ୀଭୂତ ହୋଇଅଛି କାରଣ ଆଜି ପର୍ଯ୍ୟନ୍ତ ପୁରାତନ ନିୟମ ପାଠ ସମୟରେ ସେହି ଆବରଣ ପୂର୍ବପରି ରହିଅଛି ଆଉ ଖ୍ରୀଷ୍ଟଙ୍କଠାରେ ସେହି ଆବରଣର ଯେ ଲୋପ ହେଉଅଛି ଏହା ପ୍ରକାଶ ପାଉନାହିଁ ଆଜି ଏକ ଆବରଣ ନିମନ୍ତେ ଆବଶ୍ୟକ ନାହିଁ କାରଣ ସେ ହେଉଛନ୍ତି ଅନାବୃତ ଖ୍ରୀଷ୍ଟ ସୁଷମାଚାର ବିନା ମୂଲ୍ୟରେ ଘୋଷିତ ହୋଇଅଛି କିନ୍ତୁ ଆମମାନଙ୍କୁ କୁହାଯାଏ ମାତ୍ର ଆଜି ପର୍ଯ୍ୟନ୍ତ ମୂଷାଙ୍କର ବ୍ୟବସ୍ଥା ପାଠ କରାଯିବା ସମୟରେ ସେମାନଙ୍କ ହୃଦୟ ଆବରଣରେ ଆଚ୍ଛାଦିତ ଥାଏ କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆବରଣ ଅପସାରିତ ହୁଏ ଯାହାକି ଦ୍ୱିତୀୟ କରିନ୍ଥୀୟ ତିନି ପର୍ବର 15-16 ପଦରେ ଲେଖା ଅଛି ଏହା କ'ଣ ଅଟେ ଏହା ହେଉଛି ହୃଦୟ ଯେତେବେଳେ ହୃଦୟ ପ୍ରଭୁଙ୍କ ପ୍ରତି ଫେରିବ ସେହି ଆବରଣ ଅପସାରିତ ହୋଇଯିବ ଯେକୌଣସି ସମୟରେ ଆପଣ ଖ୍ରୀଷ୍ଟଙ୍କ ନିକଟକୁ ଫେରିଆସିବା ନିମନ୍ତେ ପ୍ରସ୍ତୁତ ହୁଅନ୍ତି ଆପଣ ଖ୍ରୀଷ୍ଟଙ୍କ ନିକଟକୁ ଫେରିପାରିବେ ତେବେ କେହି ବୋଧହୁଏ କହିପାରନ୍ତି ହୋଇପାରେ ମୋତେ ବିଶ୍ୱାସର ଦାନ ଦିଆଯାଇ ନାହିଁ କିନ୍ତୁ ତାହା ଆପଣଙ୍କର ସମସ୍ୟା ନୁହେଁ ଆପଣଙ୍କର ସମସ୍ୟାଟି ହେଉଛି ଯେ ଆପଣ ଆପଣଙ୍କର ପାପକୁ ପରିତ୍ୟାଗ କରିବାକୁ ଚାହାନ୍ତି ନାହିଁ ଯାହାକୁ ବାଇବଲ ଦୋଷାରୋପ କରେ ଯେଉଁ ସମୟରେ ଆପଣ ଆପଣଙ୍କର ପାପ ରୋଗରେ ଅସୁସ୍ଥ ହୋଇପଡ଼ିଛନ୍ତି ଯେତେବେଳେ ଆପଣ ଆପଣଙ୍କ ନିଜଠାରୁ ଫେରନ୍ତି ଜଗତର ବିଷୟ ସବୁରୁ ଫେରନ୍ତି ଧର୍ମରୁ ଫେରନ୍ତି ପ୍ରତ୍ୟେକ ବିଷୟରୁ ଯେଉଁସବୁ ବିଷୟକୁ ବାଇବଲ ଭର୍ସନା କରେ ସେହିସବୁରୁ ଫେରି ଖ୍ରୀଷ୍ଟଙ୍କ ନିକଟକୁ ଆସନ୍ତି ସେତେବେଳେ ଆପଣ ବିଶ୍ୱାସପ୍ରାପ୍ତ ହେବେ ଆପଣ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିପାରିବେ ଅନେକ ଲୋକମାନେ କହନ୍ତି ସେମାନେ ବିଶ୍ୱାସ କରନ୍ତି ନାହିଁ କାରଣ ସେମାନଙ୍କର ମାନସିକ ସମସ୍ୟା ରହିଅଛି ପ୍ରକୃତରେ କହିବାକୁ ଗଲେ ସେମାନଙ୍କର ମାନସିକ ସମସ୍ୟା ଅପେକ୍ଷା ନୈତିକ ସମସ୍ୟା ରହିଅଛି ଯଦି ସେମାନେ ତହିଁର ସମ୍ମୁଖୀନ ହେଉଥାନ୍ତି ଆଜି ଅନେକ ଲୋକଙ୍କର ହୃଦୟରେ ପ୍ରକୃତ ସମସ୍ୟାଟି ହେଉଛି ପାପ ଏପରିକି ଅନେକ ସାଧୁମାନେ ସେହି କାରଣ ହେତୁ ସେମାନଙ୍କର ପରିତ୍ରାଣର ଆନନ୍ଦକୁ ଉପଭୋଗ କରିପାରନ୍ତି ନାହିଁ ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀମାନେ ସେମାନଙ୍କର ଅତୀତ ଜୀବନକୁ ଫେରିଯିବା ଦ୍ୱାରା ମାନସିକ ଭାବେ ଅସ୍ଥିର ହୋଇଯାଆନ୍ତି ଓ ବିଶ୍ୱାସରେ ସ୍ଥିର ରହିପାରନ୍ତି ନାହିଁ ସେମାନେ ଅତୀତର ଦୋଷତ୍ରୁଟି ଓ ବିଫଳତା ଘେର ମଧ୍ୟରେ ରହିଥାନ୍ତି ଓ ସେମାନେ ସେହିସବୁ ଖ୍ରୀଷ୍ଟଙ୍କ ନିକଟରେ ରଖିବା ଅପେକ୍ଷା ନିଜ ଉପରେ ସେହିସବୁ ନେଇ ବିଶ୍ୱାସରେ ଦୁର୍ବଳ ହୋଇଯାଆନ୍ତି ପରିତ୍ରାଣର ସେହି ଅସ୍ତ୍ରଟି ହେଉଛି ବିଶ୍ୱାସ ପ୍ରିୟ ବନ୍ଧୁ ଆପଣ ଯେତେବେଳେ ଈଶ୍ୱରଙ୍କ ବାକ୍ୟ ଶୁଣି ଖ୍ରୀଷ୍ଟଙ୍କ ଆଡ଼କୁ ଫେରିବେ ସେତେବେଳେ ଈଶ୍ୱର ଆପଣଙ୍କୁ ସେହି ବିଶ୍ୱାସର ହୃଦୟ ଦେବେ କିନ୍ତୁ ଆପଣ ଯଦି ଈଶ୍ୱରଙ୍କ ବାକ୍ୟ ନ ଶୁଣନ୍ତି ବା ତହିଁରେ ମନୋଯୋଗ ନ କରନ୍ତି ତାହେଲେ ଆପଣ କିପରି ବିଶ୍ୱାସର ଦାନ ପ୍ରାପ୍ତ ହେବେ ତେଣୁ ବିଶ୍ୱାସ ହେଉଛି ଏକ ଅସ୍ତ୍ର ଯାହାକି ପରିତ୍ରାଣର ଅଧିକାରୀ କରାଏ କିନ୍ତୁ ପରିତ୍ରାଣ ସାଧନ କରିପାରେ ନାହିଁ ମାତ୍ର ଖ୍ରୀଷ୍ଟଙ୍କ ରକ୍ତ ଓ ଯୋଗ୍ୟତା ତାହା ନିମନ୍ତେ ପରିତ୍ରାଣ ସାଧନ କରେ ଆଉ ତାହା ହିଁ ହେଉଛି ଈଶ୍ୱରଙ୍କର ଅନୁଗ୍ରହ ପ୍ରଭୁଙ୍କର ଦାସ କହନ୍ତି ଖ୍ରୀଷ୍ଟଙ୍କଠାରେ ଆପଣଙ୍କର ଆନନ୍ଦ ଆପଣଙ୍କୁ ଉଦ୍ଧାର କରିପାରେ ନାହିଁ ମାତ୍ର ଖ୍ରୀଷ୍ଟ ଖ୍ରୀଷ୍ଟଙ୍କଠାରେ ଆପଣଙ୍କର ଭରସା ଆପଣଙ୍କୁ ଉଦ୍ଧାର କରିପାରେ ନାହିଁ, ମାତ୍ର ଖ୍ରୀଷ୍ଟ। ଏପରିକି ଖ୍ରୀଷ୍ଟଙ୍କଠାରେ ଆପଣଙ୍କର ବିଶ୍ୱାସ ଆପଣଙ୍କୁ ଉଦ୍ଧାର କରିପାରେ ନାହିଁ, ଯଦିଓ ଏହା ପରିତ୍ରାଣର ଏକ ଅସ୍ତ୍ର, ମାତ୍ର ଖ୍ରୀଷ୍ଟଙ୍କ ରକ୍ତ ଓ ଯୋଗ୍ୟତା ତାହା ସାଧନ କରେ। ପାଉଲ ଯେତେବେଳେ କହନ୍ତି ତାହା ତୁମମାନଙ୍କ ନିଜଠାରୁ ହୋଇନାହିଁ ବୋଲି, ସେତେବେଳେ ସେ ବିଶ୍ୱାସ ବିଷୟ ନେଇ ପ୍ରକାଶ କରନ୍ତି ନାହିଁ, ମାତ୍ର ପରିତ୍ରାଣ ବିଷୟ ନେଇ ପ୍ରକାଶ କରନ୍ତି। ପରିତ୍ରାଣ ହେଉଛି ଈଶ୍ୱରଙ୍କ ଅନୁଗ୍ରହର ଦାନ, ଏହା ଈଶ୍ୱରଙ୍କର, ମାତ୍ର ଆମମାନଙ୍କର ଅଧିକାର ନୁହେଁ, ଯାହା ନେଇ ଆମେ ଗର୍ବ କରିବା। ଦୁଇ ପର୍ବର ଦଶ ପଦରେ ଲେଖା ଅଛି, କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତ୍କାର୍ଯ୍ୟ ଆମ୍ଭେମାନେ କରିବୁ ବୋଲି ଈଶ୍ୱର ପୂର୍ବରୁ ଆୟୋଜନ କରିଥିଲେ, ଆଚରଣରେ ସେହିସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ। ଲେଖା ଅଛି ଆମ୍ଭେମାନେ ତାହାଙ୍କ ରଚନା। ପାଉଲ ଏଠାରେ ଆଞ୍ଚଳିକ ମଣ୍ଡଳୀ ବିଷୟ ନେଇ କୁହନ୍ତି ନାହିଁ, ମାତ୍ର ଏକ ପ୍ରକୃତ ତଥା ବାସ୍ତବ ଓ ସତ୍ୟ ବିଶ୍ୱାସୀ ମଣ୍ଡଳୀ ବିଷୟ ନେଇ ପ୍ରକାଶ କରନ୍ତି, ଯାହାକି ଖ୍ରୀଷ୍ଟଙ୍କ ଶରୀର ରୂପ ବିଶ୍ୱାସୀ ମଣ୍ଡଳୀ। ଆଉ ସେହି ବିଶ୍ୱାସୀ ମଣ୍ଡଳୀ ହେଉଛି ତାହାଙ୍କର ରଚନା ଓ ଖ୍ରୀଷ୍ଟଙ୍କଠାରେ ତାହାଙ୍କର ନୂତନ ସୃଷ୍ଟି। କିନ୍ତୁ କ'ଣ ପାଇଁ? ଉତ୍ତମ କାର୍ଯ୍ୟ କରିବା ନିମନ୍ତେ ଆମମାନେ ଯେତେବେଳେ ଏହି ପତ୍ରର ଶେଷ ଭାଗ ମଧ୍ୟକୁ ଯିବା, ସେଠାରେ ଆମମାନେ ଦେଖିବାକୁ ପାରିବା ଯେ ଆମ୍ଭେମାନେ କିପରି ଜୀବନଯାପନ କରିବା ଦ୍ୱାରା ଈଶ୍ୱରଙ୍କ ନିକଟରେ ଗୃହୀତ ହୋଇପାରିବା ଓ ସନ୍ତୋଷଭାଜନ ହୋଇପାରିବା, ସେହି ବିଷୟ ନେଇ ଶିକ୍ଷା ଦିଆଯାଇଥିବାର ଆମେ ଲକ୍ଷ୍ୟ କରିବାକୁ ପାରିବା। ଯେତେବେଳେ ଆମେ ସେହି ସ୍ୱର୍ଗରେ ଖ୍ରୀଷ୍ଟଙ୍କଠାରେ ଉପବେଶନ କରିଅଛୁ, ଆମ୍ଭେମାନେ ଏହି ଜଗତରେ ଏପରି ଜୀବନଯାପନ କରିବା ଉଚିତ ଯାହାକି ତାହାଙ୍କ ନାମର ଗୌରବ ତଥା ମହିମାର ଟେକ ରଖିପାରିବ। ପ୍ରିୟ ବନ୍ଧୁ, ଆଜି ଆମେ ଯଦି ଉଦ୍ଧାରପ୍ରାପ୍ତ, ତାହେଲେ ଆସନ୍ତୁ ଆମେ ଖ୍ରୀଷ୍ଟୀୟ ମଣ୍ଡଳୀ ସହିତ ସଂଯୁକ୍ତ ହୋଇ ଏପରି ସତ୍କାର୍ଯ୍ୟ କରିବା ଯାହାକି ତାହାଙ୍କ ନାମର ଟେକ ରଖିପାରିବ ଓ ଈଶ୍ୱରଙ୍କର ଗୌରବ ଓ ମହିମା ପ୍ରକାଶ କରିପାରିବ। ତେବେ ଆମେ ଏଫିସିୟ ଦୁଇ ପର୍ବର ପ୍ରଥମ ପଦରୁ ଦଶ ପଦ ମଧ୍ୟରେ ଈଶ୍ୱରଙ୍କ ମନ୍ଦିର ହିସାବରେ ମଣ୍ଡଳୀର ନିର୍ମାଣ ନିମନ୍ତେ ଉପକରଣ ସମ୍ପର୍କରେ ଆଲୋଚନା କରିଥିଲୁ, ଯେଉଁ ଉପକରଣ କି ବିଶେଷତଃ ଖ୍ରୀଷ୍ଟ ବିଶ୍ୱାସୀ। କିନ୍ତୁ ବର୍ତ୍ତମାନ ଆମେ ଏହି ଏଫିସିୟ ଦୁଇ ପର୍ବର ଏଗାର ପଦରୁ ଆରମ୍ଭ କରି ବାଇଶ ପଦ ମଧ୍ୟରେ ଈଶ୍ୱରଙ୍କର ମନ୍ଦିର ହିସାବରେ ଖ୍ରୀଷ୍ଟୀୟ ମଣ୍ଡଳୀର ନିର୍ମାଣ ପଦ୍ଧତି ବା ପ୍ରଣାଳୀ ଓ ନିର୍ମାଣର ଅଭିପ୍ରାୟ ସମ୍ପର୍କରେ ଆଲୋଚନା କରିବାକୁ ଯିବା। ବର୍ତ୍ତମାନ ଆମେ ଈଶ୍ୱରଙ୍କ ମନ୍ଦିର ହିସାବରେ ଖ୍ରୀଷ୍ଟୀୟ ମଣ୍ଡଳୀର ନିର୍ମାଣ ପ୍ରଣାଳୀ ସମ୍ପର୍କରେ ଆଲୋଚନା କରିବାକୁ ଯିବା। ଦୁଇ ପର୍ବର ଏଗାର ଓ ବାର ପଦରେ ଏହିପରି ଲେଖା ଅଛି, ଅତଏବ ତୁମେମାନେ ପୂର୍ବରେ ଯେତେବେଳେ ଶରୀର ସମ୍ବନ୍ଧରେ ବିଜାରି ଥିଲ ଓ ଶାରୀରିକ ଭାବେ ହସ୍ତକୃତ ସୁନ୍ନତି ଲୋକମାନଙ୍କ ଦ୍ୱାରା ଅସୁନ୍ନତି ବୋଲି ଖ୍ୟାତ ହେଉଥିଲ, ସେତେବେଳେ ତୁମେମାନେ ଯେ ଖ୍ରୀଷ୍ଟଙ୍କଠାରୁ ପୃଥକ୍, ଇସ୍ରାଏଲର ପ୍ରଜାସତ୍ତ୍ୱରହିତ, ପ୍ରତିଜ୍ଞାଯୁକ୍ତ ନିୟମରେ ନିରଂଶ, ପୁଣି ଜଗତରେ ଭରସାହୀନ ଓ ଈଶ୍ୱରବିହୀନ ହୋଇଥିଲ, ଏହା ସ୍ମରଣ କର। ଦେଖନ୍ତୁ, ଏଫିସିରେ ଥିବା ମଣ୍ଡଳୀ ବିଶେଷତଃ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ନେଇ ଗଠିତ ହୋଇଥିଲା। ସେଠାରେ ଯୁହୁଦୀମାନଙ୍କର ସଂଖ୍ୟା ଅତି ଅଳ୍ପ ସଂଖ୍ୟକ ଥିଲା। ଆହୁରି ମଧ୍ୟ ବିଜାତୀୟମାନେ ଅସୁନ୍ନତି ବୋଲି ପରିଚିତ ଥିଲେ, ଆଉ ଏହି ନାମକରଣ ବିଶେଷତଃ ସୁନ୍ନତିପ୍ରାପ୍ତ ଲୋକମାନଙ୍କ ଦ୍ୱାରା ଦିଆଯାଇଥିଲା, ଯେଉଁମାନେ କି ଜିହୁଦୀ ଥିଲେ। ତେବେ ଏହି ପାର୍ଥକ୍ୟତା ଅବ୍ରାହମଙ୍କ ସମୟଠାରୁ ଆରମ୍ଭ କରି ନୂତନ ନିୟମର ପେଣ୍ଟିକଷ୍ଟ ଦିନ ପର୍ଯ୍ୟନ୍ତ, ଅର୍ଥାତ୍ ପବିତ୍ର ଆତ୍ମାଙ୍କ ଆଗମନର ସମୟ ପର୍ଯ୍ୟନ୍ତ ଲାଗି ରହିଥିଲା। ଏହି ସମୟ ମଧ୍ୟରେ ଜିହୁଦୀମାନେ ଗୋଷ୍ଠୀମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥିତି ଅଧିକାର କରିନେଇଥିଲେ। ସମୟକ୍ରମେ ଏହି ପାର୍ଥକ୍ୟତା ଏକ ଭିନ୍ନ ରୂପ ନେଲା, କାରଣ ଇସ୍ରାଏଲ ସେମାନଙ୍କର ସ୍ଥିତି ନିମନ୍ତେ ବିଶେଷ ଗର୍ବିତ ଥିଲେ। ଇସ୍ରାଏଲ ଜାତି ବିଜାତୀୟ ଗୋଷ୍ଠୀମାନଙ୍କୁ ନେଇ ହୀନ ତଥା ନୀଚ ଦୃଷ୍ଟିରେ ଦେଖିଲେ ଓ ଉଭୟଙ୍କ ମଧ୍ୟରେ ଘୃଣାଭାବ ଉଦ୍ରେକ ହେଲା। ଏହି ଅଂଶ ମଧ୍ୟରେ ବିଜାତୀୟମାନଙ୍କର ଏକ ଅସହାୟ, ଦୁଃଖ ଓ ଭରସାହୀନ ସ୍ଥିତି ବିଷୟ ନେଇ ପ୍ରକାଶ କରାଯାଇଅଛି, ଯାହାକି ଖ୍ରୀଷ୍ଟଙ୍କୁ ପାଇବାର ପୂର୍ବବର୍ତ୍ତୀ ଅବସ୍ଥାକୁ ଉପସ୍ଥାପିତ କରେ। ଏହା ମଧ୍ୟ ଯେକୌଣସି ବିନାଶପ୍ରାପ୍ତ ଲୋକର ଅବସ୍ଥାକୁ ପ୍ରକାଶ କରେ। ପ୍ରଥମତଃ ସେମାନେ ଖ୍ରୀଷ୍ଟବିହୀନ ଜୀବନଯାପନ କରୁଥିଲେ, ଏହା ଏକ ବିନାଶପ୍ରାପ୍ତ ଲୋକର ଶ୍ରେଷ୍ଠ ଛବି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦ୍ୱିତୀୟତଃ ଇସ୍ରାଏଲ୍ର ପ୍ରଜାସତ୍ତ୍ୱରହିତ ଥିଲେ, ଏହା ହେଉଛି ଜଣେ ବିଜାତୀୟର ପ୍ରକୃତ ସଂଜ୍ଞା। ଇସ୍ରାଏଲ୍ର ଯେପରି ଈଶ୍ୱରଦତ୍ତ ଧର୍ମ ଥିଲା, ବିଜାତୀୟମାନଙ୍କର ସେପରି ନଥିଲା। ସେମାନେ ଇସ୍ରାଏଲ୍ ପ୍ରତି ଈଶ୍ୱରଙ୍କର ପ୍ରତିଜ୍ଞାରୁ ବଞ୍ଚିତ ଥିଲେ, ଅର୍ଥାତ୍ ସେମାନେ ଈଶ୍ୱରଙ୍କର ଆଶୀର୍ବାଦରୁ ବଞ୍ଚିତ ଥିଲେ, ଯାହାକି ସେ ଇସ୍ରାଏଲ୍ ଲୋକମାନଙ୍କ ପ୍ରତି ବିଶେଷ ଭାବରେ ପ୍ରଦାନ କରିଥିଲେ, କାରଣ ସେମାନେ ତାଙ୍କର ମନୋନୀତ ଜାତି ଥିଲେ। ଏପରିକି ସେହି ସମସ୍ତ ପ୍ରତିଜ୍ଞାର ଅଧିକାରୀ ଆଜି ଆମ୍ଭେମାନେ ମଧ୍ୟ ହୋଇପାରିନାହୁଁ, କାରଣ ଈଶ୍ୱର ସେହି ସମସ୍ତ ପ୍ରତିଜ୍ଞା ଆମମାନଙ୍କ ପ୍ରତି ପ୍ରଦାନ କରିନାହାନ୍ତି। ତୃତୀୟତଃ ପ୍ରତିଜ୍ଞାଯୁକ୍ତ ନିୟମରେ ନିରଂଶ ଥିଲେ। ଈଶ୍ୱର ଇସ୍ରାଏଲ୍ ଜାତି ପ୍ରତି କେତେକ ପ୍ରତିଜ୍ଞା କରିଥିଲେ, ସେ ଇସ୍ରାଏଲ୍ ସହିତ ଯେଉଁ ନିୟମ ସ୍ଥାପନ କରିଥିଲେ ତାହା ତଥାପି ବଳବତ୍ତର ରହିଅଛି, ମାତ୍ର କୌଣସି ବିଜାତୀୟ ସେହି ନିୟମର ଅଧିକାରୀ ନୁହନ୍ତି। ଈଶ୍ୱର ଇସ୍ରାଏଲ୍ ଜାତିକୁ ସେହି ପ୍ରତିଜ୍ଞାତ କିଣାନ୍ ଦେଶ ବା ପାଲେଷ୍ଟାଇନ୍ ଅର୍ଥାତ୍ ଇସ୍ରାଏଲ୍ ଦେଶ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ଆଉ ସେମାନେ ଦିନେ ତାହା ସମ୍ପୂର୍ଣ୍ଣ ଅଧିକାର କରିବାକୁ ଯାଉଅଛନ୍ତି। ମାତ୍ର ଏହା ଈଶ୍ୱରଙ୍କ ଯୋଜନା ଅନୁଯାୟୀ ନିରୂପିତ ସମୟରେ ସେମାନେ ତାହା ଅଧିକାର କରିବେ, ମାତ୍ର ସେମାନଙ୍କର ଇଚ୍ଛା ଅନୁଯାୟୀ ନୁହେଁ। ମାତ୍ର ସେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ଏହିପରି ପ୍ରତିଜ୍ଞା କରିଅଛନ୍ତି, ଯାହାକି ଯୋହନ 14 ଦୁଇ ଓ ତିନି ପଦରେ ଲେଖା ଅଛି। ମୋହର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି, ଯଦି ନଥାନ୍ତା ତାହେଲେ ମୁଁ ତୁମମାନଙ୍କୁ କହିଥାନ୍ତି, ମୁଁ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବା ପାଇଁ ଯାଉଅଛି, ପୁଣି ମୁଁ ଯାଇ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନରେ ଥାଏ ତୁମେମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବ ସେଥିନିମନ୍ତେ ତୁମମାନଙ୍କୁ ଆପଣା ନିକଟକୁ ଘେନିଯିବି। ଚତୁର୍ଥରେ, ସେମାନେ ଜଗତରେ ଭରସାହୀନ ଥିଲେ। ଏହା ହିଁ ଥିଲା ବିଜାତୀୟମାନଙ୍କର ସବୁଠାରୁ ଦୟନୀୟ ଅବସ୍ଥା। ଆଜି ଅନେକ ଅଛନ୍ତି ଯେଉଁମାନେ କି ଜାଣନ୍ତି ନାହିଁ ଯେ ମୃତ୍ୟୁ ପରେ ସେମାନଙ୍କର ଗତି କେଉଁଆଡ଼େ। ସେମାନେ ଜାଣନ୍ତି ନାହିଁ ଯେ ମୃତ୍ୟୁ ପରେ ସେମାନଙ୍କ ପ୍ରତି କ'ଣ ଘଟିବା ପାଇଁ ଯାଉଅଛି, ମୃତ୍ୟୁ ପରେ ଯେ ପୁନରୁତ୍ଥାନ ରହିଅଛି ଓ ମନୁଷ୍ୟ ସେହି ସ୍ୱର୍ଗରାଜ୍ୟରେ ପ୍ରବେଶ କରିବାକୁ ଯାଉଅଛି ତାହା ସେମାନେ ଜାଣନ୍ତି ନାହିଁ। ସେମାନେ ମୃତ୍ୟୁକୁ ଚିନ୍ତା କରି ଭୟ ପାଇଯାଆନ୍ତି ଓ ଭରସାହୀନ ହୋଇପଡ଼ନ୍ତି, ମାତ୍ର ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ଏକ ଭରସା ରହିଅଛି। ପଞ୍ଚମରେ, ସେମାନେ ଈଶ୍ୱର ବିହୀନ ହୋଇଥିଲେ। ଏହାର ଅର୍ଥ ନୁହେଁ ଯେ ଈଶ୍ୱର ସେମାନଙ୍କୁ ଦୂରେଇ ଦେଇଥିଲେ, ମାତ୍ର ସେମାନେ ଈଶ୍ୱରଙ୍କୁ ଦୂରେଇ ଦେଇଥିଲେ। ମନୁଷ୍ୟ ନିଜର ସ୍ୱେଚ୍ଛାଚାରିତାରେ ଜୀବନଯାପନ କରିବାକୁ ଚାହେଁ, ସେ ନିଜର ପସନ୍ଦ ତଥା ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବାକୁ ଚାହେଁ, ଫଳତଃ ସେ ଈଶ୍ୱରଙ୍କ ଇଚ୍ଛା ତଥା ଅଭିମତରୁ ଦୂରେଇ ଯିବାକୁ ଚାହେଁ, ଓ ଶେଷରେ ସେ ହତାଶ ଓ ଭରସାହୀନ ହୋଇ ଈଶ୍ୱରବିହୀନ ଜୀବନଯାପନ କରେ। ଏହା ହିଁ ହେଉଛି ଏକ ବିନାଶପ୍ରାପ୍ତ ଲୋକର ସ୍ଥିତି, ଯାହାକି ପାଉଲ ଏଠାରେ ବର୍ଣ୍ଣନା କରନ୍ତି। ମାତ୍ର ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ, କିଛି ଘଟିଅଛି। 2:13 ଲେଖା ଅଛି, କିନ୍ତୁ ପୂର୍ବେ ଦୂରରେ ଥିଲ ଯେ ତୁମେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ। ଏହା ହିଁ ହେଉଛି ଏକ ଚମତ୍କାର ବିଷୟ। ମନ୍ଦିର ମଧ୍ୟରେ କିଛି ଦୂରରେ ଏକ ପାଖରେ ବିଜାତୀୟମାନଙ୍କର ଏକ ପ୍ରାଙ୍ଗଣ ଥିଲା। ବିଜାତୀୟମାନେ ଆସିବା ନିମନ୍ତେ ଅନୁମତି ପ୍ରାପ୍ତ ହୋଇଥିଲେ, ମାତ୍ର ସେମାନେ ବହୁତ ଦୂରରେ ରହୁଥିଲେ। ମାତ୍ର ବର୍ତ୍ତମାନ ବିଜାତୀୟମାନଙ୍କ ନିମନ୍ତେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଅଛନ୍ତି ସେମାନଙ୍କ ନିମନ୍ତେ ସମସ୍ତ କିଛି ପରିବର୍ତ୍ତିତ ହୋଇଯାଇଅଛି। ସେମାନେ ଖ୍ରୀଷ୍ଟବିହୀନ ଥିଲେ, ମାତ୍ର ସେମାନେ ଖ୍ରୀଷ୍ଟଙ୍କଠାରେ ଅଛନ୍ତି। ଯେଉଁ ବ୍ୟବଧାନ ଓ ଭେଦଭାବ ଥିଲା, ଯାହାକି ସେମାନଙ୍କୁ ଈଶ୍ୱରଙ୍କଠାରୁ ପୃଥକ ରଖିଥିଲା, ତାହା ଦୂରେଇ ଯାଇଛି। ସେମାନେ ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇପାରିଛନ୍ତି, କିନ୍ତୁ ସେମାନଙ୍କର ଉଦ୍ୟମରେ କିମ୍ବା ଯୋଗ୍ୟତା ହେତୁ ନୁହେଁ, ମାତ୍ର ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା। ପ୍ରିୟ ବନ୍ଧୁ, ଆଜି ଖ୍ରୀଷ୍ଟ ବିଶ୍ୱାସୀଙ୍କ ନିମନ୍ତେ ଏହା ହେଉଛି ଏକ ମହାନ ଭରସାର ବିଷୟ। ଯେ ଆଜି ଆମମାନେ ଖ୍ରୀଷ୍ଟ ବିଶ୍ୱାସ ହିସାବରେ ଈଶ୍ୱରଙ୍କର ସନ୍ତାନତ୍ୱର ଅଧିକାରୀ ହୋଇପାରିଛୁ। ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ଆଜି ଆମମାନେ ପିତା ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇପାରିଛୁ। ପିତା ଈଶ୍ୱରଙ୍କୁ ନିଜର ପିତା ବୋଲି ସମ୍ବୋଧନ କରିପାରୁଛୁ। ପିତା ଈଶ୍ୱରଙ୍କ ନିକଟକୁ ଯିବାର ପଥ ପାଇପାରିଛୁ। ସେଥିପାଇଁ ପ୍ରଭୁ ଯୀଶୁ କହନ୍ତି, ମୁଁ ପଥ ସତ୍ୟ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ପ୍ରିୟ ଶ୍ରୋତା, ଆଜି ପ୍ରଭୁ ଆମମାନଙ୍କ ନିମନ୍ତେ ସେହି ପଥ ଖୋଲି ଦେଇଛନ୍ତି। ଆଜି ଆମମାନେ ପିତା ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇପାରିବା ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର କୃଷୀୟ ମୃତ୍ୟୁ ମଧ୍ୟ ଦେଇ ତାଙ୍କର ସେହି ପବିତ୍ର ରକ୍ତ ଦ୍ୱାରା ଆମେ ଧୌତ ଓ ପରିଷ୍କୃତ ହୋଇ ପବିତ୍ର ଈଶ୍ୱରଙ୍କର ସାନ୍ନିଧ୍ୟ ଲାଭ କରିପାରିବା। ତେଣୁ ଆସୁ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କର ରକ୍ତ ଦ୍ୱାରା ପରିଷ୍କୃତ ହୋଇ ପବିତ୍ରକୃତ ହୋଇ ପବିତ୍ର ଈଶ୍ୱରଙ୍କର ସାନ୍ନିଧ୍ୟ ଲାଭ କରିବା ପାଇଁ ଚେଷ୍ଟା କରୁ ଓ ସେହି ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ଚେଷ୍ଟା କରୁ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ପବିତ୍ର ରକ୍ତ ଦ୍ୱାରା ଆଜି ଆମମାନଙ୍କୁ ପିତା ଈଶ୍ୱରଙ୍କ ସହିତ ସମ୍ମିଳିତ କରାଇଛନ୍ତି। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ, odiattv@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।